ମୋ ନାଁ ରଶ୍ମି ରଞ୍ଜିତା କଛି, ମେଫିୟର ନଗର ସାଲିଆସାହି, ୱାର୍ଡ ନମ୍ବର 16। ମୁଁ କହିବା ପାଇଁ ଚାହେଁ ଯେ ଯେତେବେଳେ ଆମର ବାତ୍ୟା ହୁଏ ସେହି ସମୟରେ ଆମେ କି ପ୍ରକାର ଆମେ ନିଜକୁ ଆମେ ପ୍ରିପେୟାର ହେଉଛୁ ଆଉ କେମିତି ଆମେ ସଜାଡ଼ି ହେଇକି ଆମେ ନିଜ ଉପରେ ଆମେ କରୁଛୁ, ପ୍ଲସ୍ ଆମ ଘରେ ଯେଉଁ ଛୁଆମାନେ ଅଛନ୍ତି ଛୁଆମାନଙ୍କୁ ଆମେ କି ପ୍ରକାର ଆମେ ସଜାଡ଼ି କରିକି ରଖୁଛୁ, ପୁଣି ଖାଦ୍ୟ ପଦାର୍ଥ ଉପରେ ପ୍ଲସ୍ ପାଣି ସମସ୍ତ ବିଷୟକୁ ଆମେ କେମିତି ଷ୍ଟୋରେଜ୍ ରଖୁଛୁ। ଫର୍ ଏକ୍ସାମ୍ପଲ୍ ଆମେ କହିବାକୁ ଗଲେ ଯଦି ବାତ୍ୟା ସମୟରେ ଆମେ ଯଦି ପିରିୟଡ୍ସ ହେଇଗଲୁ ତ ପିରିୟଡ୍ସ ହେଲେ ଆମେ କେମିତି ଆମେ ନିଜ ପାଣି ଦରକାର ହେଉଛି ତ ଆମେ କେମିତି ଆମେ ୟୁଜ୍ କରୁଛୁ, ସେଥିପାଇଁ କହିକି ଯେତେବେଳେ ଆମେ ବାତ୍ୟା ହେଉଛି କହିକି ଜାଣୁଛୁ ତ ଆମେ ନିଜକୁ ନିଜେ ଆମେ ପ୍ରିପେୟାର କରିକି ରଖୁଛୁ, ପାଣି ସଫିସିଏଣ୍ଟ ପ୍ଲସ୍ ତାପରେ ଖାଦ୍ୟ ପଦାର୍ଥ ମଧ୍ୟ ରଖିକି ଆମେ ନିଜେ ଆମେ ପ୍ରିପେୟାର ହେଉଛୁ, ପ୍ଲସ୍ ନିଜେ ଆମେ ସଫା ସୁତୁରା ରଖିବା ପାଇଁ ଆମେ ଚାହୁଁଛୁ। ଧନ୍ୟବାଦ।